ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଦୁର୍ଗମ ଇଲାକାନ ବିକାଶକେ ତହକାବାର ଦିଗେ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ ଗୋଟିଏ ସଫଲ ମଡେଲ ହୋଇପାରିଛେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ଗଲାକାଲି ଯୋଜନା ଓ ସଂଯୋଜନ ବିଭାଗ ତରଫ ହୋଇଥିବା ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହଠି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଆଇବା ଦିନେ ଆକାଂକ୍ଷୀ ଜିଲ୍ଲାମାନଙ୍କର ଆକାଂକ୍ଷା ପୂରା ହେବା ବୋଲି କହିଛନ୍।
ଏହି ଅଭିଯାନରେ ଯେଉଁ ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ ଗୁଡ଼ିକ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରି ଯେଉଁ ପ୍ରମୁଖ 6 ସୂଚକାଙ୍କରେ ଏବଂ ସେ ସୂଚକାଙ୍କରେ ଆପଣମାନେ ବିକାଶକୁ ଲକ୍ଷ୍ୟରେ ରଖିକି ଯେଉଁ ଉଦ୍ୟମ କରିଛନ୍ତି ତାହା ଅତୀବ ପ୍ରଶଂସନୀୟ। ଏଣୁ ନିଶ୍ଚିତ ଭାବରେ ଯେଉଁ ଜିଲ୍ଲାର ଯେଉଁ ବ୍ଲକ ଗୁଡ଼ିକ ଅଛି ସେ ବ୍ଲକ ଗୁଡ଼ିକରୁ ଫୋକସ୍ କରାଯାଇଥିବା ବା ଆସ୍ପିରେସନାଲ ବ୍ଲକ ହିସାବରେ ଯାହାକୁ ଘୋଷଣା କରାଯାଇଛି ସେ ନିଶ୍ଚିତ ଭାବରେ ଅନ୍ୟ ବ୍ଲକ ଅପେକ୍ଷା ଆକାଂକ୍ଷୀ ବ୍ଲକଟି ଅଧିକ କେମିତି ସ୍ୱତନ୍ତ୍ରତା ପାଇବ ଫୋକସ୍ ହୋଇପାରିବ ସେଠିକାର ସମସ୍ତ ପ୍ରକାରର ସାମାଜିକ ଅର୍ଥନୈତିକ ଏବଂ ତାର ଭିତ୍ତିଭୂମି ସହିତ କେମିତି ଅଧିକ ଆପଣମାନେ କାର୍ଯ୍ୟକ୍ଷମ କରାଇ ପାରୁଛନ୍ତି ଏବଂ ଏହା ଭିତରେ ଗୋଟିଏ ପ୍ରତିଯୋଗିତା ମଧ୍ୟ କରାଇ ପାରୁଛନ୍ତି ଏହା ହିଁ ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ହପ୍ତେ ତକ ହେବାରକେ ଥିବା ଆକାଂକ୍ଷା ହାଟ ଅଭିଯାନ ମୂଲ ହେବାରକେ ଘୋଷଣା କରିଛନ୍। ଏ ଅବସରରେ ଆକାଂକ୍ଷୀ ଇଲାକାର ଉତ୍ପାଦିତ ଦରବକେ ନେଇକରି ଆକାଂକ୍ଷା ବ୍ରାଣ୍ଡର ପ୍ରଚାର ପ୍ରସାର କରାଯିବା କାର୍ଯ୍ୟକ୍ରମ ଅବସରରେ ଭଲ ପ୍ରଦର୍ଶନ କରିଥିବା ଆକାଂକ୍ଷୀ ଜିଲ୍ଲା ଆଉ ବ୍ଲକମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଛନ୍। ଉପମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗଲାକାଲି ନୂଆଦିଲ୍ଲୀଠାରେ କେନ୍ଦ୍ର ଶକ୍ତିମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିକରି ଓଡ଼ିଶାର ବିଦ୍ୟୁତ୍ କ୍ଷେତ୍ରର ଭିନ୍ ଭିନ୍ ବିଷୟ ଆଲୋଚନା କରିଛନ୍। ପୁନର୍ବିନ୍ୟାସ କ୍ଷେତ୍ର ଯୋଜନା ଅଧୀନ 3,000 କୋଟି ଅଧିକା ଟଙ୍କାର ପାଣ୍ଠି ମଞ୍ଜୁର ପ୍ରାକୃତିକ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିଭିଭୂମି ବ୍ୟବସ୍ଥା ଲାଗି କେନ୍ଦ୍ରୀୟ ସାହାଜ ଏଲ୍ଏନ୍ସି ତଲାବିରା 2 ପ୍ରକଳ୍ପନୁ ଓଡ଼ିଶାକେ 800 MW ବିଦ୍ୟୁତ୍ ଯୋଗାଇ ଦେବାର ବିଷୟ କେନ୍ଦ୍ରମନ୍ତ୍ରୀଙ୍କ ସାଙ୍ଗେ ଉପମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍। ଭୁବନେଶ୍ୱର କୃଷି ଭବନଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମତ୍ସ୍ୟ ଅଧିକାରୀମାନଙ୍କର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। 2025-26 ଆର୍ଥିକ ବର୍ଷରେ ହିତାଧିକାରୀମାନଙ୍କ ଦରଖାସ୍ତ ଗ୍ରହଣ କରିକରି କାର୍ଯ୍ୟାଦେଶ ଦେବାରକେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଜିଲ୍ଲାର ମତ୍ସ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପୂର୍ତ୍ତ ବିଭାଗ ଟେଣ୍ଡର କାମକେ ତୁର୍ତ୍ତି କରିବା ଲାଗି ଏଆଇ ବ୍ୟବହାର କରାଯିବା ବୋଲି ବିଭାଗୀୟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ସେ କହିଛନ୍ ଟେଣ୍ଡର ପରିଚାଳନାର ସବୁ ପ୍ରକ୍ରିୟାକେ ଅନ୍ଲାଇନ୍ କରାଯିବା। ଆଗନୁ ବିଡ୍ ମୂଲ୍ୟାଙ୍କନ ପ୍ରକ୍ରିୟା ଲାଗି 2-2.5 ମାସ ସମୟ ଲାଗୁଥିଲା, ଯେଉଁଥିଲାଗି ଟେଣ୍ଡର ପ୍ରକ୍ରିୟା ଡେରି ହେଉଥିଲା ଆଉ ଡିପିଆର୍ ତିଆରି କରବାରକେ ବହୁତ ସମୟ ଲାଗୁଥିଲା। ମାତ୍ର ଏଆଇ ବ୍ୟବହାର ବୋଲେ ଇସବୁ କାମ ହପ୍ତେ ଭିତରେ କରାଯାଇପାରବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟମାନଙ୍କେ ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ ଓ ସ୍ୱାସ୍ଥ୍ୟ ଫାଇଲ୍ ଆଉ ଚିଠି ପଠାଯିବା ବୋଲି ସଚିବସ୍ତରୀୟ ବୈଠକଟି ଧାରିଜ କରାଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ ସରକାରୀ ଫାଇଲ୍ମାନଙ୍କୁ ଏଆଇ ଜରିଏ ଅନୁଧ୍ୟାନ କରାଯିବା, ଶାସନ ଆଉ ପ୍ରଶାସନ ବ୍ୟବସ୍ଥାଟି ସ୍ୱଚ୍ଛତା ଆଣବାର ଲାଗି ଆଉ ଲୋକଙ୍କର ଭାଗିଦାରିତାକେ ବଢ଼ାବାର ଲାଗି ଓକାକ୍ ତରଫ ଆମ ଶାସନ ପୋର୍ଟାଲର ବିକାଶ କରାଯିବା, ରାଜ୍ୟର ସବୁ ଥାନା ଜଙ୍ଗଲ ବିଭାଗ ଆଉ ଅବକାରୀ କାର୍ଯ୍ୟାଳୟନ ସିସିଟିଭି କ୍ୟାମେରା ଲଗାଯିବା, ଅଭିଯୋଗ ଶୁଣାଣି ଉତ୍ତରୁ ସ୍ଥିତି ଜାଣବାର ଲାଗି ବୈଷୟିକ ଜ୍ଞାନକୌଶଳ ଜରିଏ ସେସବୁ ଟ୍ରାକିଂ କରାଯିବା। କର୍ମକ୍ଷେତ୍ରର ମହିଳାମାନଙ୍କୁ ଯୌନ ନିର୍ଯାତନା ନିବାରଣ ନିଷେଧ ଆଉ ପ୍ରତିକାର ଆଇନ 2013 ଆଇନ ଅଧୀନଟି ରାଜ୍ୟର ସବୁ ବିଭାଗ ଆଉ କ୍ଷେତ୍ରର ଆଭ୍ୟନ୍ତରୀଣ ସମିତି ସଦସ୍ୟମାନଙ୍କର ଗୋଟିଏ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗଲାକାଲି ଭୁବନେଶ୍ୱର ମହିଳା ଆଉ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟନ ହୋଇଯାଇଛି। କାର୍ଯ୍ୟକ୍ରମଟି ବିଭାଗର ପ୍ରମୁଖ ଶାସନ ସଚିବ ସୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ମନୀଷା ବାନାର୍ଜୀ ଆର୍ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଉ ଆମେରିକା ମହାକାଶ ସଂସ୍ଥା ନାସା ତରଫ ନିସାର ଉପଗ୍ରହ ଉତ୍କ୍ଷେପଣ ଲାଗି ଗଲାକାଲିଠାରୁ ଅବଗଣନା ମୂଲ ହୋଇଛି। ଭାରତୀୟ ସମିଆ ଆଜ ଉପରବେଲା 5:40 GSLV ରକେଟ୍ ଜରି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରୁ ଏହି ଉପଗ୍ରହକେ ଉତ୍କ୍ଷେପଣ କରାଯିବା। ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହଟି ଗଲାକାଲି ନୂଆପଡ଼ା ଜିଲ୍ଲା 2 ବ୍ଲକ ସମ୍ମାନିତ ହୋଇଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର କୋମନା ଆଉ ବୋଡେନ୍ ବ୍ଲକକେ ଭଲ ପ୍ରଦର୍ଶନ କରିଥିବା ଆକାଂକ୍ଷୀ ବ୍ଲକ ବର୍ଗଟି କାଂସ୍ୟ ପଦକ ପ୍ରଦାନ କରିଛନ୍। କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ଉପସ୍ଥିତ ରହିକରି ପୁରସ୍କାର ଗ୍ରହଣ କରିଥିଲେ। ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଲଘୁଚାପ ବଲେ ରାଇଜେ ବର୍ଷା ପାଗ ଲାଗି ରହିଛି। ଆଇବା ଚବିଶ ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଦେବଗଡ଼ ସହିତ ପନ୍ଦରଟା ଜିଲ୍ଲାର ଘଡ଼ଘଡ଼ି ସହିତ ଧୁକାଘଟି ହୋଇପାରେ ବୋଲି କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ସେଡ଼େ ହୀରାକୁଦ ଜଲଭଣ୍ଡାରୁ 18 ଗେଟ୍ ଦେଇକରି ପାଣି ଛଡ଼ାଯାଉଛେ। ଆଜି ସକାଳ 6 ତକ ଜଲଭଣ୍ଡାର ଜଳସ୍ତର 612.85 ଫୁଟ ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।